आकाशवाणी संवाद पढ़ुछंती प्रज्ञा परिमिता जेना। डाक्तरंक परामर्शरे आंटीबायोटिक्स व्यवहार पाई जनसाधारणंकु परामर्श देले प्रधानमंत्री। विकसित भारत लक्ष्य पूरण नहीं नुआवर्षरे नूतन आशा और संकल्प सह कार्य करने को मन की बात कार्यक्रम देशवासी आह्वान। उपराष्ट्रपति सीपी राधाकृष्णन आसंताकालीठारु पुडुचेरी केरल और तमिलनाडु गस्तरे जिबे। भारतर मुख्य निर्वाचन आयुक्त 800 बूथ स्तरीय अधिकारी आसंताकाली भुवनेश्वर में करिबे आलोचना। विगत 10 वर्ष मध्ये भारतर आणविक शक्ति क्षमता दुई गुणा वृद्धि पाई। टी20 आंतर्जातिक महिला क्रिकेट सीरीज्र आज चतुर्थ मैच भारत और श्रीलंका मध्ये जारी। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଚଳିତ 2025 ବର୍ଷରେ ପ୍ରତ୍ୟେକ କ୍ଷେତ୍ରରେ ଜାତୀୟ ସୁରକ୍ଷାଠାରୁ ଆରମ୍ଭ କରି କ୍ରୀଡ଼ା ଏବଂ ବିଜ୍ଞାନ ପ୍ରୟୋଗଶାଳାରୁ ବିଶ୍ୱର ବୃହତ୍ତମ ମଞ୍ଚ ପର୍ଯ୍ୟନ୍ତ ଭାରତ ଏକ ବଳିଷ୍ଠ ପଦଚିହ୍ନ ସୃଷ୍ଟି କରିଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଅପରେସନ୍ ସିନ୍ଦୁର ଚଳିତ ବର୍ଷ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ ପାଲଟିଛି। ସୁରକ୍ଷା ସହିତ ଭାରତ ସାଲିସ୍ କରେ ନାହିଁ ବୋଲି ବିଶ୍ୱକୁ ସ୍ୱଷ୍ଟ ବାର୍ତ୍ତା ପ୍ରଦାନ କରାଯାଇଛି। ସେ କହିଛନ୍ତି ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଇଁ ପ୍ରତ୍ୟେକ ଦେଶବାସୀ ସମାନ ମନୋଭାବ ଏବଂ ଉତ୍ସାହ ପ୍ରଦର୍ଶନ କରିଛନ୍ତି। ବନ୍ଦେ ମାତରମ୍ 150 ପୋର୍ଟାଲରେ ବାର୍ତ୍ତା ଏବଂ ପରାମର୍ଶ ପଠାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଟିବାୟୋଟିକ୍ସର ମନଇଚ୍ଛା ବ୍ୟବହାର କରିବା ଉଚିତ ନୁହେଁ ବୋଲି ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି। ଡାକ୍ତରମାନଙ୍କ ପରାମର୍ଶ କ୍ରମେ ଆଣ୍ଟିବାୟୋଟିକ୍ସ ବ୍ୟବହାର କରିବା ଉଚିତ। ନିଜ ମନ ମୁତାବକ ଔଷଧ ସେବନରୁ ବିରତ ରହିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତୀୟ ଚିକିତ୍ସା ଓ ଗବେଷଣା ପରିଷଦ ଆଇସିଏମ୍ଆର୍ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନିମୋନିଆ ଏବଂ ମୂତ୍ରାଶୟ ସମ୍ବନ୍ଧୀୟ ସମସ୍ୟା ଭଳି କେତେକ ରୋଗର ଚିକିତ୍ସାରେ ଆଣ୍ଟିବାୟୋଟିକ୍ସ ପ୍ରଭାବଶୂନ୍ୟ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ 2026 ବର୍ଷକୁ ସ୍ୱାଗତ କରିବା ପାଇଁ ନୂତନ ଆଶା ଓ ସଂକଳ୍ପ ନେଇ ଅଗ୍ରସର ହେଉଛି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଭାରତର ଏହି ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ 2026 ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି କାମନା କରିଛନ୍ତି। ସ୍ୱଦେଶୀ ପ୍ରତି ଲୋକଙ୍କ ଉତ୍ସାହ ବୃଦ୍ଧି ପାଉଥିବା ନେଇ ଶ୍ରୀ ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ପୂରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବିଶ୍ୱସ୍ତରରେ ଭାରତ ଉପରେ ଆଶା ଓ ବିଶ୍ୱାସ ବୃଦ୍ଧି ପାଇଛି। ଏହାର ପ୍ରମୁଖ କାରଣ ହେଉଛି ଭାରତର ଯୁବଶକ୍ତି। ବିଜ୍ଞାନ ଉଦ୍ଭାବନ ଓ ପ୍ରଯୁକ୍ତିବିଦ୍ୟା ପ୍ରସାର କ୍ଷେତ୍ରରେ ଭାରତର ସଫଳତା ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରୀଡ଼ା ଦୃଷ୍ଟିରୁ ମଧ୍ୟ ଚଳିତ ବର୍ଷ ଅନେକ ସୁଖଦ ମୁହୂର୍ତ୍ତ ଆଣିଦେଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଆଇସିସି ଚମ୍ପିୟନ୍ସ ଟ୍ରଫି ଟାଇଟଲ୍ ହାସଲ, ମହିଳା କ୍ରିକେଟ୍ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍ ଜିତିବା ଏବଂ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଟି20 ବିଜୟୀ ହେବା ଇତିହାସ ସୃଷ୍ଟି କରିଛି।
2025 ଖେଲ କେ ଲିହାଜ ସେ ବି ଏକ ୟାଦଗାର ସାଲ ରହା। ହମାରି ପୁରୁଷ କ୍ରିକେଟ ଟିମ୍ ନେ ଆଇସିସି ଚମ୍ପିୟନ୍ସ ଟ୍ରଫି ଜିତି, ମହିଳା କ୍ରିକେଟ ଟିମ୍ ନେ ପହଲି ବାର ବିଶ୍ୱକପ୍ ଅପନେ ନାମ କିଆ, ଭାରତ କି ବେଟିଓ ନେ ବିମେନ୍ସ ବ୍ଲାଇଣ୍ଡ ଟି20 ୱାର୍ଲ୍ଡ କପ୍ ଜିତ କର ଇତିହାସ ରଚ ଦିଆ, ଏସିଆ କପ୍ ଟି20 ମେ ଭି ତିରଙ୍ଗା ଶାନ ସେ ଲହରାୟା, ପ୍ୟାରା ଆଥଲିଟୋ ନେ ବିଶ୍ୱ ଚମ୍ପିୟନସିପ ମେ कई पदक जीतकर ये साबित किया कि कोई बाधा हौसलों को नहीं रोक सकती।
ଆସନ୍ତା ମାସରେ ଭାରତ 77ତମ ଗଣତନ୍ତ୍ର ଦିବସ ପାଳନ କରିବ। ଦେଶକୁ ସ୍ୱାଧୀନ କରିବାରେ ପ୍ରତ୍ୟେକ ପ୍ରାନ୍ତର ଲୋକଙ୍କର ଅବଦାନ ରହିଥିଲେ ମଧ୍ୟ ଅନେକଙ୍କୁ ସେମାନଙ୍କୁ ପ୍ରକୃତ ସମ୍ମାନ ମିଳିନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ଓଡ଼ିଶାର ପାର୍ବତୀଗିରିଙ୍କ ଉଦାହରଣ ପ୍ରଦାନ କରିଛନ୍ତି।
ଆଜାଦୀ କେ ଆନ୍ଦୋଳନ ମେ ଦେଶ କେ ହର ହିସ୍ସେ କେ ଲୋଗୋ ନେ ଅପନା ଯୋଗଦାନ ଦିଆ ହେ। ଐସି ହି ଏକ ସ୍ୱତନ୍ତ୍ରତା ସେନାନୀ ହେ ଓଡ଼ିଶା କି ପାର୍ବତୀ ଗିରି ଜୀ। ଉନ୍ହୋନେ 16 ବର୍ଷ କି ଆୟୁ ମେ ଭାରତ छोड़ो आंदोलन में हिस्सा लिया था। पार्वती गिरिजी ने अपना जीवन समाज सेवा और जनजातीय कल्याण को समर्पित कर दिया था। मुँह पार्वती गिरिजी को श्रद्धांजलि अर्पण करूची।
प्रधानमंत्री सुस्थ जीवनशैली अपनेबा एवं फिट इंडिया अभियान में शामिल होबा को समस्त को आह्वान देइछन्ते। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ପୁଡୁଚେରୀ କେରଳ ଏବଂ ତାମିଲନାଡୁକୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ। ଏହି ଗସ୍ତକାଳରେ ଶ୍ରୀ ରାଧାକ୍ରିଷ୍ଣନ ପୁଡୁଚେରୀଠାରେ ମହାକବି ଭର୍ତ୍ତିଆରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ଏବଂ ସ୍କାର୍ଟ ସିଟି ଅଭିଯାନ ଅଧୀନରେ ଏକ ଗୃହ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବେ। ପୁଡୁଚେରୀ ବିଶ୍ୱବିଦ୍ୟାଳୟର 30ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ରାଧାକ୍ରିଷ୍ଣନ ଯୋଗଦେବେ। କେରଳରେ ଆୟୋଜିତ ତ୍ରିଭେନ୍ଦ୍ରମ୍ ଫେଷ୍ଟ 2025ରେ ମଧ୍ୟ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ଦିବସରେ ଉପରାଷ୍ଟ୍ରପତି କେରଳର ଭାର୍କାଲାଠାରେ 93ତମ ଶିବଗିରି ତୀର୍ଥସ୍ଥଳୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ତିରୁବନନ୍ତପୁରମ୍ଠାରେ ମାର୍ ଇଭାନିୟସ୍ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଦିନ ତାମିଲନାଡୁର ରାମେଶ୍ୱରମ୍ଠାରେ କାଶୀ ତାମିଲ ସଙ୍ଗମମ୍ 4.0 ଉଦ୍ଯାପନୀ ସମାରୋହରେ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆସନ୍ତାକାଲି ଭୁବନେଶ୍ୱରଠାରେ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ସହ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବେ। ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ପ୍ରାୟ 800 ବୁଥ୍ସ୍ତରୀୟ ଅଧିକାରୀ ବୈଠକରେ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେବେ ବୋଲି ଜଣାପଡ଼ିଛି। ନିର୍ବାଚନ ପ୍ରକ୍ରିୟାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅନ୍ତର୍ଗତ ତୃଣମୂଳ ସ୍ତରରେ ଯାଞ୍ଚ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯିବା ଉପରେ ଆଲୋଚନା ହେବ। ଶ୍ରୀ କୁମାର ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ମଧ୍ୟ ବୈଠକ କରି ଭୋଟର ସେବା ପରିଚାଳନା ସମ୍ପର୍କିତ ବିଭିନ୍ନ ଆହ୍ୱାନ ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ। ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହେବା ପରେ ତାଙ୍କର ଏହି ଗସ୍ତ ଗୁରୁତ୍ୱ ବହନ କରୁଛି। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଘରକୁ ଘର ଯାଇ ଯାଞ୍ଚ କରାଯିବା ସହ ଭୋଟର ତାଲିକାକୁ ନିର୍ଭୁଲ କରିବା ଲକ୍ଷ୍ୟରେ ଅବୈଧ ଭୋଟରଙ୍କୁ ବାଦ୍ ଦିଆଯିବ। ଶ୍ରୀ କୁମାର ଗତକାଲିଠାରୁ ଓଡ଼ିଶାକୁ ତିନିଦିନିଆ ଗସ୍ତରେ ଆସିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଶାନ୍ତି ବିଲ୍ ହେଉଛି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସର୍ବୋତ୍ତମ ବୈଜ୍ଞାନିକ ସଂସ୍କାରମୂଳକ ପଦକ୍ଷେପର ଅଂଶବିଶେଷ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି 2014 ମସିହାରେ ଭାରତର ଆଣବିକ ଶକ୍ତି କ୍ଷମତା 4.4 ଗିଗାୱାଟ୍ ଥିବାବେଳେ ଆଜି ଏହା ଦ୍ୱିଗୁଣିତ ହୋଇ ପ୍ରାୟ 8.7 ଗିଗାୱାଟ୍ରେ ପହଞ୍ଚିଛି। ଭାରତର ଆଣବିକ କ୍ଷେତ୍ରରେ ଐତିହାସିକ ସଂସ୍କାରର ଏକ ନୂତନ ଦିଗ୍ଦର୍ଶନ ହେଉଛି ଶାନ୍ତି ବିଲ୍, ଯାହାକି ଶାନ୍ତି, ସ୍ୱଚ୍ଛ ଏବଂ ସ୍ଥାୟୀ ଶକ୍ତିର ଏକ ଉଦାହରଣ ଏବଂ ଏହା ସୁରକ୍ଷା, ସାର୍ବଭୌମ ଏବଂ ଜନସ୍ୱାର୍ଥ ଦିଗରେ କାର୍ଯ୍ୟ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରଙ୍କ କାଳରେ ବିଭିନ୍ନ ସାହସିକ ଗଠନମୂଳକ ସଂସ୍କାର ପଦକ୍ଷେପ ଗ୍ରହଣ କରାଯାଇଛି। ବିଜ୍ଞାନ, ନବସୃଜନ ଏବଂ ଉଦ୍ୟମିତା ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ଏବଂ ଡାଟା ପରିଚାଳିତ ଅର୍ଥନୀତିର ଚାହିଦା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ସିଂହ କହିଛନ୍ତି ଆଣବିକ ଶକ୍ତି ବିଶ୍ୱାସ ପ୍ରତିଷ୍ଠା, ନିରନ୍ତର ଶକ୍ତି ଯୋଗାଣ ଏବଂ ନବୀକରଣ ଶକ୍ତି କ୍ଷେତ୍ର ପାଇଁ ନିତାନ୍ତ ଅପରିହାର୍ଯ୍ୟ। ଥାଇଲାଣ୍ଡରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆଜି ପ୍ରାର୍ଥୀମାନଙ୍କ ନାମ ପଞ୍ଜୀକରଣ କରାଯାଉଛି। ଥାଇଲାଣ୍ଡ ନିର୍ବାଚନ ଆୟୋଗ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ଆସନ୍ତା ଫେବୃୟାରୀ 8 ତାରିଖରେ ହେବ ବୋଲି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ଅନ୍ତୁନ୍ ଚାନ୍ଭିରାକୁଲ ଚଳିତ ମାସ ପ୍ରାରମ୍ଭରେ ସଂସଦକୁ ଭଙ୍ଗ କରି ନିର୍ବାଚନ ପାଇଁ ଆହ୍ୱାନ ଦେଇଥିଲେ। ସେଠାକାର ବିରୋଧୀ ଦଳ ପକ୍ଷରୁ ସାମ୍ବିଧାନିକ ଶାସନ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତି ଚଳାଯାଉଥିବାରୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ୟୁକ୍ରେନ୍ ଶାନ୍ତି ପ୍ରତିଷ୍ଠା ପାଇଁ ଆଦୌ ବ୍ୟସ୍ତ ବିବ୍ରତ ନୁହେଁ। ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସମାଧାନ ପାଇଁ ୟୁକ୍ରେନ୍ ଆଗେଇ ନ ଆସିଲେ ରୁଷ ବଳପୂର୍ବକ ଭାବେ ଲକ୍ଷ୍ୟରେ ପହଞ୍ଚିବା ଲାଗି ଚେଷ୍ଟା କରିବ। ୟୁରୋପୀୟ ଉତ୍ତରାଞ୍ଚଳ ଦେଶଗୁଡ଼ିକରେ ଶକ୍ତିଶାଳୀ ଶୀତକାଳୀନ ଝଡ଼ ଜେହାନ୍ସ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସ୍ୱିଡେନ୍ରେ ଏହାର ପ୍ରଭାବରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଝଡ଼ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ଟି20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ସିରିଜ୍ର ଆଜି ଚତୁର୍ଥ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କେରଳର ତିରୁବନନ୍ତପୁରମ୍ସ୍ଥିତ ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେଉଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସମ୍ଭାଦ ପ୍ରସ୍ତୁତ ହେବାବେଳକୁ ଭାରତ 3 ଓଭରରେ କୌଣସି ୱିକେଟ୍ ନ ହରାଇ 26 ରନ୍ ସଂଗ୍ରହ କରିଛି। ଏହି ସିରିଜ୍ରେ ଭାରତୀୟ ମହିଳା ଦଳ 3-0 ଆଗୁଆ ଅଛନ୍ତି। ବିଜୟଠାରେ ଚାଲିଥିବା 87ତମ ସିନିୟର ନ୍ୟାସନାଲ୍ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ରିତିକ୍ ସଞ୍ଜୀବ ଟାଇଟଲ୍ ହାସଲ କରିଛନ୍ତି। ସେ ଭାରତ ରାଘବଙ୍କୁ 21-16, 22-20 ସେଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାରେ ସୂର୍ଯ୍ୟ ଚରିସ୍ମା ତାମିର ଆଜି ତନ୍ଭି ପତ୍ରିଙ୍କୁ 17-21, 21-12 ଓ 21-14 ସେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍ସ ବ୍ୟବହାର ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ନୂଆବର୍ଷରେ ନୂତନ ଆଶା ଓ ସଂକଳ୍ପ ସହ କାର୍ଯ୍ୟ କରିବାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଆହ୍ୱାନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆସନ୍ତାକାଲିଠାରୁ ପୁଡୁଚେରୀ, କେରଳ ଓ ତାମିଲନାଡୁ ଗସ୍ତରେ ଯିବେ। ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ 800 ବୁଥ୍ସ୍ତରୀୟ ଅଧିକାରୀଙ୍କ ସହ ଆସନ୍ତାକାଲି ଭୁବନେଶ୍ୱରରେ କରିବେ ଆଲୋଚନା। ବିଗତ 10 ବର୍ଷ ମଧ୍ୟରେ ଭାରତର ଆଣବିକ ଶକ୍ତି କ୍ଷମତା ଦୁଇଗୁଣ ବୃଦ୍ଧି ପାଇଛି ଏବଂ ଟି20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ସିରିଜ୍ର ଆଜି ଚତୁର୍ଥ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି। ସମ୍ବାଦ ଶେଷ ହେଲା।